ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ବୈଠକ ଅନୁଷ୍ଠିତ। ଦେଶର ଅର୍ଥନୈତିକ ବିକାଶରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟିତ୍ୱ ଓ ସ୍ଥିରତା ଉପରେ ଦୃଷ୍ଟି ରଖିଛନ୍ତି କେନ୍ଦ୍ର ସରକାର, କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରୀ। ଆଜି ପାଳିତ ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ ଏବଂ ଜମ୍ମୁ କାଶ୍ମୀର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ। ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଗୁଜରାଟର ଜୁନାଗଡ଼ ଜିଲ୍ଲାର ଶାସନ ଗିର୍ଠାରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ବିଭିନ୍ନ ରାଜ୍ୟର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ବିଭିନ୍ନ ରାଜ୍ୟର ବନ୍ୟପ୍ରାଣୀ ୱାର୍ଡେନ୍ ଓ ସଚିବମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବନ୍ୟଜନ୍ତୁ ସଂରକ୍ଷଣ ଓ ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବନ୍ୟଜନ୍ତୁ ଓ ଜଙ୍ଗଲର ସଂରକ୍ଷଣ ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବୋର୍ଡ କାର୍ଯ୍ୟ କରୁଛି ଏବଂ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ଜୁନାଗଡ଼ଠାରେ ବନ୍ୟପ୍ରାଣୀଙ୍କ ପାଇଁ ଜାତୀୟ ରେଫରାଲ୍ ସେଣ୍ଟରର ଭର୍ଚୁଆଲ୍ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ 16ତମ ଏସୀୟ ସିଂହ ସଂଖ୍ୟା ଆକଳନ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗିର୍ ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ସହ ବୃକ୍ଷରୋପଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ ଆସନ୍ତା 2 ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏବେ ଭାରତ ବିଶ୍ୱର 5ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ଆଜି ନୂଆଦିଲ୍ଲୀରେ ସଶସ୍ତ ବାହିନୀ ପତାକା ଦିବସ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଦେଶର ଅର୍ଥନୈତିକ ବିକାଶରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅର୍ଥନୈତିକ ସ୍ୱାଧୀନତା କ୍ଷେତ୍ରରେ ଦେଶର ଅଗ୍ରଗତି ଉଭୟ କ୍ଷେତ୍ରର ଅଂଶଗ୍ରହଣ ଦ୍ୱାରା ଯଥେଷ୍ଟ ଭାବରେ ପରିଚାଳିତ ହୋଇଛି ବୋଲି ସେ କହିଛନ୍ତି। ଜାତୀୟ ନିରାପତ୍ତା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
आप लोगों ने बखूबी अपनी जिम्मेदारी का निर्वाह किया है, कॉर्पोरेट सेक्टर ने और समाज के भी अन्य लोगों को। मैंने देखा है कि जिनका कोई बिजनेस नहीं है ऐसे लोग भी कंट्रीब्यूट करते हैं।
भारत रो मुंडो पिछाय क्रमागत भाबे वृद्धि पाउची एवं यह देशर सामग्रिक अर्थनैतिक अभिवृद्धि को प्रतिफलित करूची बोली से कहिचंदी। ଅନ୍ୟ ପକ୍ଷରେ ଦେଶର ସୀମା ସୁରକ୍ଷାରେ ଭାରତୀୟ ଯବାନମାନଙ୍କ ଭୂମିକାକୁ ସେ ପ୍ରତିରକ୍ଷାର ପ୍ରଥମ ଧାଡ଼ି ଭାବେ ସ୍ୱୀକୃତି ଦେଇ ସେମାନଙ୍କ ସମର୍ପଣକୁ ପ୍ରଶଂସା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ବେଲ୍ଜିୟମ୍ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମ୍ୟାକ୍ଜିମ୍ ପ୍ରେଭୋଟ୍ଙ୍କ ସହ ବୈଠକ କରି ବେଲ୍ଜିୟମ୍ ସହ ଭାରତର ଐତିହାସିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ଶିଳ୍ପ, ଶିକ୍ଷା, ଉଦ୍ଭାବନ ଏବଂ ସଂସ୍କୃତି କ୍ଷେତ୍ରରେ ଉତ୍ତମ ସମ୍ପର୍କ ରହିଛି। ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି କ୍ଷେତ୍ର ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କିଭଳି ସହଯୋଗ ବୃଦ୍ଧି ପାଇବ ସେ ନେଇ ଆଲୋଚନା ହୋଇଛି। ଆଜି ଅପରାହ୍ନରେ ଡକ୍ଟର ଜୟଶଙ୍କର ବେଲ୍ଜିୟମ୍ ରାଜକୁମାରୀ ଆଷ୍ଟ୍ରେଡ୍ଙ୍କ ସହ ବୈଠକ କରିବେ। 7ଦିନିଆ ଭାରତ ଗସ୍ତରେ ଆସିଥିବା ବେଲ୍ଜିୟମ୍ ରାଜକୁମାରୀ ଆଷ୍ଟ୍ରେଡ୍ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟିତ୍ୱ ଏବଂ ସ୍ଥିରତା ଉପରେ ଆୟୋଜିତ କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି, ସମବାୟ ମନ୍ତ୍ରଣାଳୟ ଏବଂ ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ବିଭାଗ ମନ୍ତ୍ରଣାଳୟର ନୀତି ଓ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।
ଗାଁ ସେ ଗ୍ଲୋବାଲ ତକ୍ ଜାନେ କା ହୌସଲା ଭି ବଡ଼ା ହେ ଔର ପଦ୍ଧତିଆ ଭି ବନି ହେ ସମୂହ ସେ ସଫଲତା ପାନେ କା ବିଶ୍ୱାସ କୋଅପରେଟିଭ କେ ମାଧ୍ୟମ ସେ बढ़ता हुआ दिखाई पड़ता है और फार्म से फैक्ट्री तक की पूरी चेन ग्रामीण क्षेत्र में ही हो इस पर भी अब बल देने का समय आ गया है। सहकार से शक्ति, सहकार से सहयोग और सहकार से समृद्धि, ये तीनों सूत्रों को हम चरितार्थ करने के लिए काफी कुछ आगे बढ़ चुके हैं।
କର୍ମଶାଳାରେ ବିଭିନ୍ନ ରାଜ୍ୟରେ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶ୍ରୀ ଶାହା ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ କୃଷକମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି।
हमारा डेयरी सेक्टर एक प्रकार से देश के विकास को तो गति देता ही देता है, परंतु ग्रामीण विकास और भूमिहीन किसान और छोटे किसानों को समृद्ध बनाने में भी इसकी बहुत बड़ा योगदान है। हमारे देश के पोषण की भी चिंता करता है, देश को दुनिया में एक नंबर का दूध उत्पादक भी बनाने में इसका योगदान है।
आपण माने संवाद सुनुछन्ति आकाशवाणी रो। ପ୍ରକୃତିରେ ସନ୍ତୁଳନ ରକ୍ଷା ନିମନ୍ତେ ବନ୍ୟଜନ୍ତୁ ଓ ଉଦ୍ଭିଦଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସେମାନଙ୍କ ସୁରକ୍ଷା ନିମନ୍ତେ ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଉଛି। ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ଉଦ୍ଦେଶ୍ୟରେ ଦୃଢ଼ ନୀତି ଏବଂ ଅନେକଗୁଡ଼ିଏ ଆଇନଗତ ଢାଞ୍ଚା ସ୍ଥାପନ କରିଛନ୍ତି। ଭାରତ ଏହାର ସମୃଦ୍ଧ ଏବଂ ବିବିଧ ବନ୍ୟଜନ୍ତୁ ପ୍ରାକୃତିକ ସ୍ଥଳୀ ପାଇଁ ବିଶ୍ୱରେ ସ୍ୱୀକୃତି ଲାଭ କରିଛି। ଦେଶରେ 1000 ଅଧିକ ସୁରକ୍ଷିତ ପ୍ରାକୃତିକ ବାସସ୍ଥାନ ମଧ୍ୟରେ 106 ଜାତୀୟ ଉଦ୍ୟାନ, 573 ବନ୍ୟପ୍ରାଣୀ ଅଭୟାରଣ୍ୟ ଓ 115 ସଂରକ୍ଷଣସ୍ଥଳୀ ରହିଛି। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଭାରତରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବାବେଳେ 2025-26 ବଜେଟ୍ରେ ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପାଇଁ 3,412 କୋଟି ଟଙ୍କାର ଅର୍ଥ ଆବଣ୍ଟନ କରିଛନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହା 9% ଅଧିକ ବୋଲି ଜଣାପଡ଼ିଛି। ଏହାଛଡ଼ା ବନ୍ୟଜନ୍ତୁ ଆବାସସ୍ଥଳୀର ବିକାଶ ନିମନ୍ତେ 450 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତବର୍ଷ ପ୍ରୋଜେକ୍ଟ ଡଲ୍ଫିନ୍ ଅଧୀନରେ ଆସାମରେ ଡଲ୍ଫିନ୍ ଦେହରେ ସଫଳତାର ସହ ସାଟେଲାଇଟ୍ ଟ୍ୟାଗିଂ କରାଯାଇପାରିଛି। ଦେଶରେ 54 ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ରହିଥିବାବେଳେ ବିଶ୍ୱର 70% ବ୍ୟାଘ୍ର ଭାରତରେ ଅଛନ୍ତି। ଏହାବ୍ୟତୀତ ବିଲୁପ୍ତ ପ୍ରାୟ ଚିତାବାଘ ବଂଶ ବୃଦ୍ଧି ଲାଗି ପ୍ରୋଜେକ୍ଟ ଚିତା ଆରମ୍ଭ କରାଯାଇଥିବାବେଳେ ଦେଶରେ ଗତ କିଛି ବର୍ଷ ହେବ ଜଙ୍ଗଲୀ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପରିବେଶ ସଂରକ୍ଷଣ ଉଦ୍ଦେଶ୍ୟରେ 'ଏକ ପେଡ଼ ମା' କେ ନାମ' ଅଭିଯାନ ଅଧୀନରେ ଗତବର୍ଷ ଡିସେମ୍ବର ସୁଦ୍ଧା ଦେଶରେ 102 ଅଧିକ ବୃକ୍ଷରୋପଣ କରାଯାଇଛି। ପୃଥିବୀର ଜୈବ ବିବିଧତାର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ପ୍ରତିବଦ୍ଧ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଶ୍ରୀ ମୋଦି ପ୍ରତ୍ୟେକ ପ୍ରଜାତିର ଗୁରୁତ୍ୱପୂର୍ଣ୍ଣ ଭୂମିକାର ମହତ୍ତ୍ୱ ରହିଛି ବୋଲି କହିବା ସହ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ସୁରକ୍ଷା ଦିଗରେ ଭାରତର ଅବଦାନ ପାଇଁ ସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ପୃଥିବୀର ପ୍ରାକୃତିକ ବ୍ୟବସ୍ଥାରେ ସମସ୍ତ ପ୍ରଜାତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଏବଂ ପୃଥିବୀର ରକ୍ଷକ ଭାବରେ ଆଗାମୀ ପିଢ଼ି ପାଇଁ ସେମାନଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ସମସ୍ତଙ୍କ ଦାୟିତ୍ୱ। ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ଆଜି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଆନୁଷ୍ଠାନିକ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଆମ ଜାମ୍ମୁ ସମ୍ବାଦଦାତା ଜଣାଇଛନ୍ତି, ଉପରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, ଐତିହାସିକ ଦୃଷ୍ଟିରୁ ଏହି ବଜେଟ୍ ଗୁରୁତ୍ୱପୂର୍ଣ୍ଣ କାରଣ ଗତ 7 ମଧ୍ୟରେ ନିର୍ବାଚିତ ସରକାରଙ୍କ ଏହା ପ୍ରଥମ ବଜେଟ୍ ଯାହା ଲୋକଙ୍କ ଶକ୍ତିର ପ୍ରତୀକ ଅଟେ। ସେ କହିଛନ୍ତି, ଏହି ବଜେଟ୍ କେବଳ ଏକ ଆର୍ଥିକ ଦସ୍ତାବିଜ୍ ନୁହେଁ, ବରଂ ଏହା ଲୋକମାନଙ୍କ ଆଶାକୁ ପ୍ରତିଫଳିତ କରୁଥିବାର ପ୍ରମାଣ ଅଟେ। ଅଭିଭାଷଣରେ ଉପରାଜ୍ୟପାଳ ମହିଳା ସଶକ୍ତିକରଣ, ଯୋଗାଯୋଗ, ଯୁବ ସଶକ୍ତିକରଣ ଓ ଜାମ୍ମୁ କାଶ୍ମୀରକୁ ଶିକ୍ଷାର ହବ୍ରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉପରାଜ୍ୟପାଳ କହିଛନ୍ତି, ହଜାର ହଜାର ଆଶାୟୀ ଉଦ୍ୟୋଗଙ୍କୁ ସରକାର ପ୍ରୋତ୍ସାହିତ କରିବା ସହ ଏଥିରେ ସଫଳତା ମିଳିଥିବା ଜଣାପଡ଼ିଛି। ତାମିଲନାଡୁରେ ଆଜିଠାରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ମାସ 25 ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ। ରାଜ୍ୟର 316 କେନ୍ଦ୍ରରେ 821,057 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ 45,000 ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଇଛି। 4,800 ଅଧିକ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଗଠନ କରାଯାଇଥିବା ଜଣାପଡ଼ିଛି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବା ଉପରେ କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ ଚଳିତ ମାସ 5 27 ପର୍ଯ୍ୟନ୍ତ 11 ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ 28 10 ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା ମାସ 15 ପର୍ଯ୍ୟନ୍ତ ଚାଲିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ୱାଶିଂଟନ୍ ଗସ୍ତରେ ଯାଉଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରୀର ଏବଂ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ବୈଠକ ଅନୁଷ୍ଠିତ। ଦେଶର ଅର୍ଥନୈତିକ ବିକାଶରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟିତ୍ୱ ଓ ସ୍ଥିରତା ଉପରେ ଦୃଷ୍ଟି ରଖିଛନ୍ତି କେନ୍ଦ୍ର ସରକାର, କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରୀ। ଆଜି ପାଳିତ ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ ଏବଂ ଜାମ୍ମୁ କାଶ୍ମୀର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।